ଏକ ଖୋଲା ଜ୍ଞାନକୋଷ ୱିକିପିଡ଼ିଆରୁ ଅଭିଗମତା ପ୍ରସଙ୍ଗ ଓଆର୍.www.wikipedia.org। ଅଭିଗମତା ଅକ୍ଷମତା ଭୋଗୁଥିବା ଲୋକମାନଙ୍କ ନିମନ୍ତେ ଉତ୍ପାଦ, ଯନ୍ତ୍ର, ସୁବିଧା ଓ ପରିବେଶର ଡିଜାଇନକୁ ସୂଚାଇଥାଏ। ଅଭିଗମ ଡିଜାଇନ୍ ଓ ଅଭିଗମ ବିକାଶ ଅଭ୍ୟାସ ସିଧାସଳଖ ଅଭିଗମତା ଯଥା କାହା ସାହାଯ୍ୟ ବିନା ଓ ଜଣେ ବ୍ୟକ୍ତିଙ୍କ ସହଯୋଗୀ ପ୍ରଯୁକ୍ତି ସଙ୍ଗତି ଅନୁସାରେ ପରୋକ୍ଷ ଅଭିଗମତା ଯଥା କମ୍ପ୍ୟୁଟର ସ୍କ୍ରିନ୍ ରିଡର୍ ନିଶ୍ଚିତ କରିଥାଏ। ଅଭିଗମତା ବ୍ୟବହାର ସୁଲଭତା ଭାବେ ଦେଖାଯାଇପାରେ ଓ କିଛି ବ୍ୟବସ୍ଥା ବା ବସ୍ତୁଠାରୁ ଉପକୃତ ହୋଇପାରେ। ଏହି ଅବଧାରଣା ଅକ୍ଷମତା ଥିବା ଲୋକଙ୍କ ପାଇଁ ଅଭିଗମତା ସଚଳ କରିବା ଉପରେ କିମ୍ବା ସହଯୋଗୀ ପ୍ରଯୁକ୍ତି ବ୍ୟବହାର କରି ଅଭିଗମତା ସଚଳ କରିବା ଉପରେ ଧ୍ୟାନ ଦେଇଥାଏ। ତେବେ ଅଭିଗମତାର ଗବେଷଣା ଓ ବିକାଶ ସଭିଙ୍କ ପାଇଁ ସୁବିଧା ଆଣିଦେଇଥାଏ। ଅଭିଗମତାକୁ ବ୍ୟବହାରକାରିତା ସଙ୍ଗେ ନେଇ ତ୍ୱନ୍ଦ୍ୱରେ ପଡ଼ିବା ଅନୁଚିତ। ବ୍ୟବହାରକାରିତା, କୁଶଳତା ଓ ସନ୍ତୋଷ ସହ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ନିମନ୍ତେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନିମନ୍ତେ ଉତ୍ପାଦଟିଏ ଯଥା ଏକ ଯନ୍ତ୍ର, ସୁବିଧା କିମ୍ବା ପରିବେଶ ବ୍ୟବହାର କରିପାରିବା ବ୍ୟବହାରକାରିତାର ଅନ୍ତର୍ଗତ। ଅଭିଗମତା ବହୁଳ ଭାବେ ସାର୍ବଜନୀନ ଡିଜାଇନ୍ ସହିତ ଗଭୀର ଭାବେ ସଂଯୁକ୍ତ। ସାର୍ବଜନୀନ ଡିଜାଇନ୍ ବିଭିନ୍ନ ପ୍ରକାର ସକ୍ଷମ ବିଭିନ୍ନ ବ୍ୟାପକ ପରିସ୍ଥିତିରେ କାମ କରିପାରୁଥିବା ଲୋକମାନଙ୍କ ନିମନ୍ତେ ଉତ୍ପାଦ ତିଆରି ସହ ସଂଯୁକ୍ତ। ଏହା ଅକ୍ଷମତା ଥାଉ କି ନଥାଉ ସବୁ ଲୋକଙ୍କ ନିମନ୍ତେ ବିଭିନ୍ନ ଜିନିଷ ସୁଲଭ କରାଇବା ବାବଦରେ ନୂଆ ବିଭାଗ, ସହଯୋଗୀ ପ୍ରଯୁକ୍ତି ଓ ଅନୁକୂଳ ପ୍ରଯୁକ୍ତି। ଜଣକ ପାଇଁ ଅସମ୍ଭବ ଏକ କାମ କରିବା ପାଇଁ ତିଆରି ହୋଇଥିବା ଏକ ନୂଆ ଯନ୍ତ୍ର ହେଉଛି ସହଯୋଗୀ ପ୍ରଯୁକ୍ତି। ଏହାର କେତେକ ଉଦାହରଣ ହେଲା ନୂଆ କମ୍ପ୍ୟୁଟର ସଫ୍ଟୱେୟାର ପ୍ରୋଗ୍ରାମ, ଶୁଣିବା ସୁବିଧା ବର୍ଣ୍ଣାନ୍ଧମାନେ ଚିହ୍ନିପାରିବା ଭଳି ମାନକ ରଙ୍ଗ ଥିବା ଟ୍ରାଫିକ୍ ଆଲୁଅ ସମେତ ସହଯୋଗୀ ଶୁଣିବା ଯନ୍ତ୍ର, ବଦଳ କିମ୍ବା ଖାପ ଖୁଆଇବା ଆଗରୁ ଥିବା ଯନ୍ତ୍ର ପଦ୍ଧତି କିମ୍ବା ଆଗରୁ ଥିବା ଯନ୍ତ୍ରର ନୂଆ ବ୍ୟବହାର ହେଲା ଅନୁକୂଳ ପ୍ରଯୁକ୍ତି। ଉଦାହରଣଗୁଡ଼ିକ ହେଲା ରିମୋଟ୍ କଣ୍ଟ୍ରୋଲର ବ୍ୟବହାର କିମ୍ବା କାମ ସମ୍ପୂର୍ଣ୍ଣ କରିବାରେ ଚଳନ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ କମ୍ପ୍ୟୁଟରର ୱାର୍ଡ ପ୍ରୋସେସିଂ ପ୍ରୋଗ୍ରାମରେ ଅଟୋ କମ୍ପ୍ଲିଟ୍ ବା ଶବ୍ଦପୂରଣ ସୁବିଧା, ହ୍ୱିଲ୍ ଚେୟାର ଟାୟାରକୁ ବଦଳ ଆଉ ଏକ ଉଦାହରଣ। ଟାୟାରକୁ ଓସାରିଆ କଲେ ହ୍ୱିଲ୍ ଚେୟାର ବ୍ୟବହାରକାରୀମାନେ ନରମ ପୃଷ୍ଠଭୂମି ଯଥା ଗଭୀର ସ୍କି ପାହାଡ଼ ଓ ବାଲି ବେଳାଭୂମି ଆଦିକୁ ଯାଇପାରିବେ। ସହଯୋଗୀ ପ୍ରଯୁକ୍ତି ଓ ଅନୁକୂଳ ପ୍ରଯୁକ୍ତି ଭିନ୍ନକ୍ଷମ ଲୋକଙ୍କ ପାଇଁ ଅଧିକ ସ୍ୱାଧୀନ ଭାବେ ବଞ୍ଚିବାର ଏକ ବାଟ ତିଆରି କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି। ଏଥିସହିତ ସେମାନେ ସାମାଜିକ ମୁଖ୍ୟସ୍ରୋତରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସାମିଲ ହୋଇପାରନ୍ତି। ସହଯୋଗୀ ପ୍ରଯୁକ୍ତି ଓ ଅନୁକୂଳ ପ୍ରଯୁକ୍ତି ଉପଲବ୍ଧ କରିବା ପାଇଁ ଜନସାଧାରଣଙ୍କୁ ଶିକ୍ଷା ଦେବା, ଆଇନ କାନୁନରେ ଏସବୁ ରଖିବା ଓ ପ୍ରଯୁକ୍ତିଗୁଡ଼ିକ କାମରେ ଲଗାଇବା ଜରୁରୀ ହୋଇଛି। ଏହି ଧ୍ୱନି ଫାଇଲ୍ ଓ ପ୍ରସଙ୍ଗରେ ଥିବା ସମସ୍ତ ଲେଖା କ୍ରିଏଟିଭ୍ କମନ୍ସ ଆଟ୍ରିବ୍ୟୁସନ୍ ସେୟାର ଏଲାଇକ୍ 3.0 ଅନ୍ପୋର୍ଟେଡ୍ ଲାଇସେନ୍ସ ଅଧୀନରେ। ଏହା କ୍ରିଏଟିଭ୍ କମନ୍ସ .org/licenses/by-SA/3.0 ଠାରେ ଉପଲବ୍ଧ।